ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନ ପାଇଁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି ମୁଖ୍ୟ ଶାସନ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଦୁଇଟି ବିଧେୟକ। ମହାରାଷ୍ଟ୍ର ନବଗଠିତ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ନାଗପୁରଠାରେ ହେବ ଅନୁଷ୍ଠିତ। ମାଲଡୋଭାର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସି ପହଞ୍ଚିଲେ ନୂଆଦିଲ୍ଲୀରେ। ଏବଂ ଗାବା ଟେଷ୍ଟରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ 7 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 405 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନ ପାଇଁ ନୂଆଦିଲ୍ଲୀଠାରେ ମୁଖ୍ୟ ଶାସନ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଆଜିର ଉଦ୍ଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରୁଛନ୍ତି। ରାଜ୍ୟଗୁଡ଼ିକ ଭାଗିଦାରିତାରେ ଦେଶର ବିକାଶ ଏବଂ ସମନ୍ୱିତ କାର୍ଯ୍ୟ ପାଇଁ ଏକ ନକ୍ସା ପ୍ରସ୍ତୁତି ଉପରେ ଏହି ସମ୍ମିଳନୀରେ ବିଚାର ଆଲୋଚନା କରାଯାଉଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହ ସମବାୟ ସଂଘୀୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବଂ ଦ୍ରୁତ ଅଭିବୃଦ୍ଧି ଓ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ଲୋକସଭାରେ ଆସନ୍ତାକାଲି କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଦୁଇଟି ବିଲ୍ ଆଗତ କରିବେ। ଆଇନମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଲୋକସଭାରେ ସମ୍ଭିଧାନ 129ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ଆଇନ ବିଲ୍ ଆଗତ କରିବେ। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବା ପରେ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଥିଲା। ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ପରେ କମିଟି ତା'ର ରିପୋର୍ଟ ପ୍ରସ୍ତୁତ କରିଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ କମିଟି ସୁପାରିଶ କରିଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର 100 ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବା ନେଇ କମିଟି ତା' ରିପୋର୍ଟରେ ସୁପାରିଶ କରିଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ସଂଘୀୟ ବ୍ୟବସ୍ଥାର ନୀତିକୁ କ୍ଷୁର୍ଣ୍ଣ କରୁଥିବା ନେଇ ଅଭିଯୋଗକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ସେ କହିଛନ୍ତି, ଏକାସାଙ୍ଗରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବା କିଛି ନୂଆ କଥା ନୁହେଁ। ଦେଶରେ 3ଟି ନିର୍ବାଚନ ଏହି ପଦ୍ଧତିରେ ଅନୁଷ୍ଠିତ ହୋଇସାରିଛି। 1952 ମସିହାରେ ସମସ୍ତ ନିର୍ବାଚନ ଏକସାଙ୍ଗରେ ହୋଇଥିଲା। 1957 ମସିହାରେ ଭିନ୍ନ ଭିନ୍ନ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ 8ଟି ରାଜ୍ୟର ବିଧାନସଭା ଭଙ୍ଗ କରାଯାଇ ଏକକାଳୀନ ନିର୍ବାଚନ ହୋଇଥିଲା। ବର୍ତ୍ତମାନର ଏଭଳି ଆଭିମୁଖ୍ୟ ବିଜେପି ପାଇଁ ଲାଭଦାୟକ ହେବ ବୋଲି ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ପୁଣ୍ୟତିଥିରେ ଦେଶ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଦେଶର ଏକତା ତଥା ଅଖଣ୍ଡତା ଏବଂ ବିକଶିତ ଭାରତର ସଂକଳ୍ପ ହାସଲ ପାଇଁ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି, ସର୍ଦ୍ଦାର ପଟେଲ 550ରୁ ଅଧିକ ଦେଶୀୟ ରାଜ୍ୟକୁ ଏକାଠି କରି ଆଧୁନିକ ଭାରତ ଗଠନ ପାଇଁ ମୂଳଦୁଆ ପକାଇଥିଲେ। ଜାତୀୟ ଏକତା ଏବଂ ଅଖଣ୍ଡତା ପ୍ରତି ସର୍ଦ୍ଦାର ପଟେଲଙ୍କର ସମର୍ପଣ ଭାବ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛି ବୋଲି ସେ କହିଛନ୍ତି। ହରିୟାଣାର ହିସାରସ୍ଥିତ ଚୌଧୁରୀ ଚରଣ ସିଂ ହରିୟାଣା କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ସର୍ବଭାରତୀୟ ସମନ୍ୱିତ କୃଷି ପ୍ରଣାଳୀ ଗବେଷଣା ପ୍ରକଳ୍ପ ଅଧୀନରେ ବିକଶିତ 1.0 ହେକ୍ଟର ସମନ୍ୱିତ କୃଷି ବ୍ୟବସ୍ଥା ମଡେଲକୁ ଜାତୀୟ ମାନ୍ୟତା ମିଳିଛି। ବିଶ୍ୱବିଦ୍ୟାଳୟ କୁଳପତି ବିଆର୍ କମ୍ବୋଜ କହିଛନ୍ତି, ଏହି ମଡେଲ କୃଷକମାନଙ୍କୁ ପଶୁପାଳନ, ଜିଆ କମ୍ପୋଷ୍ଟ ଉତ୍ପାଦନ, ଛତୁ ଚାଷ ଏବଂ ବାୟୋଗ୍ୟାସ୍ ଉତ୍ପାଦନ ସହିତ ବିଭିନ୍ନ ଫସଲ, ପନିପରିବା ଏବଂ ଫଳ ଚାଷ ଆଦି କୃଷି ପାଇଁ ସହାୟକ ହେବ। ଏହି ମଡେଲ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ଅଧିକ ଲାଭବାନ ହେବେ। ସେମାନଙ୍କୁ ଉପଲବ୍ଧ ସମ୍ଭଳର ସର୍ବାଧିକ ବ୍ୟବହାର, କୃଷି ଖର୍ଚ୍ଚ ହ୍ରାସ ଏବଂ ଉତ୍ପାଦନ ବୃଦ୍ଧି କରିବାରେ ଏହା ସହଯୋଗ ପ୍ରଦାନ କରିବ। ପରିବେଶ ଅନୁକୂଳ ଚାଷ ଏବଂ କୃଷକମାନଙ୍କୁ ବର୍ଷ ତମାମ ରୋଜଗାରକ୍ଷମ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ କାମ୍ବୋଜ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ର ନବଗଠିତ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ନାଗପୁରରେ ଅନୁଷ୍ଠିତ ହେବ। ନାଗପୁରସ୍ଥିତ ରାଜଭବନରେ ଆଜି ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବେ। 288 ଆସନ ବିଶିଷ୍ଟ ବିଧାନସଭାରେ ଆସନ ସଂଖ୍ୟା ଆଧାରରେ କ୍ୟାବିନେଟ୍ର ସଂଖ୍ୟା ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ମହାୟୁତି ମେଣ୍ଟ ସରକାରରେ ବିଜେପି ଏକକ ବୃହତ୍ତମ ଦଳ ହୋଇଥିବାବେଳେ ସହଯୋଗୀ ଶିବସେନା, ଏକନାଥ ସିନ୍ଦେ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଜିତ ପାୱାର ଅନ୍ୟତମ ପ୍ରମୁଖ ଦଳ ରହିଛନ୍ତି। ପ୍ରମୁଖ ବିଭାଗ ବିଜେପି ପାଖରେ ରହିବ ବୋଲି ଆଶା କରାଯାଉଛି। ନାଗପୁରରେ ଆସନ୍ତାକାଲିଠାରୁ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ମାଲଡୋଭାର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ମିହେଲ ପୋପୋସୋଇ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀ ପୋପୋସୋଇଙ୍କୁ ସ୍ୱାଗତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଭାରତ ମାଲଡୋଭା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଦିଶାନାୟକେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ଗସ୍ତ କାଳରେ ଶ୍ରୀ ଦିଶାନାୟକେ ଦିଲ୍ଲୀରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ନେଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ବେଙ୍ଗାଲୁରୁ ପୁଲିସ୍ ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ମା ଏବଂ ଭାଇ। ଅତୁଲଙ୍କ ପତ୍ନୀଙ୍କୁ ପୁଲିସ୍ ଗୁରୁଗ୍ରାମରୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ପ୍ରୟାଗରାଜରୁ ଗିରଫ କରିଛି। ଅତୁଲଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ 3 କୋଟି ଟଙ୍କା ଏବଂ ପୁଅକୁ ଦେଖା କରିବା ପାଇଁ 30 ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କୁ ବେଙ୍ଗାଲୁରୁରୁ ଅଣାଯାଇ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି। ସୂଚନାଯୋଗ୍ୟ, ଚଳିତ ମାସ 9 ତାରିଖରେ ଅତୁଲଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ଆତ୍ମହତ୍ୟାକାଳୀନ ଭିଡ଼ିଓ ବାର୍ତ୍ତା ଏବଂ 40 ପୃଷ୍ଠା ସମ୍ଭଳିତ ଲେଖା ମାଧ୍ୟମରେ ଅତୁଲ ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ ମା ଓ ଭାଇଙ୍କ ଦ୍ୱାରା ମାନସିକ ଯନ୍ତ୍ରଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରିଥିଲେ। ବ୍ରିସ୍ବେନ୍ର ଗାୱାଠାରେ ଚାଲିଥିବା ବର୍ଡର ଗାଭାସ୍କର କ୍ରିକେଟ୍ ଟେଷ୍ଟ ସିରିଜ୍ର ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଆଜି ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 7 ୱିକେଟ୍ରେ 405 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଟ୍ରାଭେଲ୍ ହେଡ୍ 152 ରନ୍ ଏବଂ ଷ୍ଟିଭ୍ ସ୍ମିଥ୍ 101 ରନ୍ କରିଛନ୍ତି। ଆଲେକ୍ସ କେରି ଏବଂ ମିଚେଲ୍ ଷ୍ଟାର୍କ କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 5ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ମହମ୍ମଦ ସିରାଜ ଏବଂ ନୀତି କୁମାର ରେଡ୍ଡି ଗୋଟାଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲା। ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ଠାରେ ବିଭିନ୍ନ ରାଜନୈତିକ ଦଳର ସାଂସଦ ସଦସ୍ୟଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସଦ ଅନୁରାଗ ସିଂ ଠାକୁରଙ୍କ ନେତୃତ୍ୱରେ ଲୋକସଭା ବାଚସ୍କତି ଏକାଦଶ ଏବଂ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ନେତୃତ୍ୱରେ ରାଜ୍ୟସଭା ଅଧ୍ୟକ୍ଷ ଏକାଦଶ ମଧ୍ୟରେ ଏହି 20 ଓଭରିଆ ମ୍ୟାଚ୍ ଖେଳାଯାଉଛି। ଏହି ଅବସରରେ ବାଚସ୍କତି ଶ୍ରୀ ବିର୍ଲା କହିଛନ୍ତି ଆସନ୍ତା 2025 ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଉଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଏହି ମ୍ୟାଚ୍ କେବଳ ଏକ ରୋଗର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବ ତା' ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଫିଟ୍ନେସ୍ ବଜାୟ ରଖିବାର ଗୁରୁତ୍ୱକୁ ମଧ୍ୟ ପ୍ରୋହାହନ ପ୍ରଦାନ କରିବ। ଦେଶର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଆଜି ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଇଏମ୍ଡି କହିଛି। ସେହିଭଳି ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ଓଡ଼ିଶାର କିଛି ଅଞ୍ଚଳ ସମେତ ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଶୀତଲହରୀ ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନ ପାଇଁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି ମୁଖ୍ୟ ଶାସନ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2 ବିଧେୟକ। ମହାରାଷ୍ଟ୍ର ନବଗଠିତ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ନାଗପୁରଠାରେ ହେବ ଅନୁଷ୍ଠିତ ଏବଂ ଗାବା ଟେଷ୍ଟରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ 7 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 405 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।